ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ହେ ପରିଶ୍ରାନ୍ତ ଭାରଗ୍ରସ୍ତ ଲୋକ ସମସ୍ତେ ମୋ ନିକଟକୁ ଆସ, ମୁଁ ତୁମମାନଙ୍କୁ ବିଶ୍ରାମ ଦେବି। ଆସନ୍ତୁ ସେହି ଜୀବନଦାତାଙ୍କର ପରିଚୟ ପାଇ ଜୀବନରେ ବାସ୍ତବ ଶାନ୍ତି ଓ ମୁକ୍ତି ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
ପଠାଅ ଦିନ ପରେ ଦିନ ପାଇଛ କି କୁହ ତୁମେ ଜୀବନରେ ପରିତ୍ରାଣ କରିଛ କି ଅନୁଭବ
ପ୍ରିୟ ଶ୍ରୋତା ବନ୍ଧୁ ଆଜିର ଏହି ଶୁଭ ଅବସରରେ ଆମମାନଙ୍କର ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଶୁଭେଚ୍ଛା ଜଣାଏ। ଆଜିର ଏହି ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମର ଅଂଶ ହେବା ନିମନ୍ତେ ସ୍ୱାଗତ କରେ। ଆପଣ ଏହି କାର୍ଯ୍ୟକ୍ରମର ଜଣେ ନିୟମିତ ଶ୍ରୋତା ଜାଣି ଆମେ ବିଶେଷ ଖୁସି। ଆପଣଙ୍କର ସେହି ହୃଦୟସ୍ପର୍ଶୀ ସାକ୍ଷ୍ୟ ମଧ୍ୟ ଆମମାନଙ୍କର ହସ୍ତଗତ ହୋଇଅଛି। ପ୍ରଭୁ ଯୀଶୁଜୀ ଆପଣଙ୍କ ହୃଦୟରେ କଥା କହିଛନ୍ତି ଓ ଆପଣଙ୍କ ହୃଦୟରେ ଏକ ବାସ୍ତବ ପରିବର୍ତ୍ତନ ଆଣିଦେଇଅଛନ୍ତି, ତାହା ଜାଣି ଆମେ ପ୍ରଭୁଙ୍କ ନାମକୁ ମଧ୍ୟ ବିଶେଷ ଧନ୍ୟବାଦ ଦେଉ ଓ ଆପଣଙ୍କର ଆତ୍ମିକ ଜୀବନର ଅଭିବୃଦ୍ଧି ନିମନ୍ତେ ମଧ୍ୟ ଆମେ ପ୍ରାର୍ଥନା କରୁଅଛୁ। ସେହି ପ୍ରଭୁ ଯୀଶୁଙ୍କଠାରେ ବିଶ୍ୱାସରେ ସ୍ଥିର ରୁହନ୍ତୁ, ତାହେଲେ ଆପଣ ଦେଖିବେ ଯେ ପ୍ରଭୁ ଯୀଶୁ ଆପଣଙ୍କର ଜୀବନରେ ଅନେକ ଅଲୌକିକ କାର୍ଯ୍ୟମାନ ସାଧନ କରିବେ। ତାହେଲେ ଆସନ୍ତୁ ଆଜିର ଏହି କାର୍ଯ୍ୟକ୍ରମ ମଧ୍ୟକୁ ଯିବା। ଆମର ଅନୁରୋଧ, ଏହି କାର୍ଯ୍ୟକ୍ରମ ଶୁଣିବା ସଙ୍ଗେ ସଙ୍ଗେ ଆପଣ ପତ୍ର ମାଧ୍ୟମରେ ଆମ ସହ ଯୋଗାଯୋଗ କରି ଆପଣଙ୍କର ମତାମତ ତଥା ଜୀବନର ଯଦି ସାକ୍ଷ୍ୟ କିଛି ଥାଏ ତାହେଲେ ଲେଖି ଜଣାନ୍ତୁ। ଆସନ୍ତୁ ତାହେଲେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ପବିତ୍ର ପ୍ରଭୁ, ତୁମର ଧନ୍ୟବାଦ କରୁଅଛୁ, ତୁମର ପ୍ରଶଂସା କରୁଅଛୁ ଏହି ସୁନ୍ଦର ସମୟ ପାଇଁ। ପ୍ରଭୁ, ତୁମର ବାକ୍ୟ ମଧ୍ୟ ଦେଇ ତୁମେ ଆମମାନଙ୍କ ସହିତରେ କଥା କୁହ, ତୁମର ପବିତ୍ର ଉପସ୍ଥିତି ଆମମାନଙ୍କୁ ଉପଲବ୍ଧି କରିବା ପାଇଁ ଦିଅ। ଯେତିକି ସମୟ ଧରି ପ୍ରଭୁ ଆମେ ତୁମର ବାକ୍ୟ ଅଧ୍ୟୟନ ତଥା ଶ୍ରବଣ କରିବୁ ସେଥିପାଇଁ ଆମମାନଙ୍କୁ ଧୀର ସ୍ଥିରଚିତ ପ୍ରଦାନ କର। ଆମମାନଙ୍କର ମନ ମଧ୍ୟରୁ ପ୍ରଭୁ ସମସ୍ତ ପ୍ରକାର ଅବିଶ୍ୱାସ ଓ ସନ୍ଦେହ ଦୂର କରି ଏକ ସରଳ ବିଶ୍ୱାସର ହୃଦୟ ଦିଅ। ତୁମର ବାକ୍ୟ ମଧ୍ୟ ଦେଇ ପ୍ରଭୁ ତୁମେ ଆମମାନଙ୍କୁ ସାନ୍ତ୍ୱନା ଦିଅ, ଶାନ୍ତି ଦିଅ, ଶକ୍ତି ଦିଅ। ଏହି ଜଗତ ମଧ୍ୟରେ ଏକ ବିଜୟୀ ଜୀବନଯାପନ କରିବା ପାଇଁ ତୁମେ ଆମମାନଙ୍କୁ ଶକ୍ତି ପ୍ରଦାନ କର। ଏହି ସମସ୍ତ ପ୍ରାର୍ଥନା ଆମମାନଙ୍କର ଉଦ୍ଧାରକର୍ତ୍ତା ଜୀବିତ ପୁନରୁଦ୍ଧିତ ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ଅଳ୍ପ ଭିକ୍ଷା ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ଈଶ୍ୱରଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଦାନିଏଲ ପୁସ୍ତକର 3 19 ପଦରୁ ଆରମ୍ଭ କରି 30 ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ଆପଣଙ୍କର ମନେଥିବ ଯେ ଗତ ପାଠରେ ଆମେ ଦେଖିଥିଲୁ ରାଜା ନବୁଖଦ୍ନେଶ୍ଚର ଏକ ସୁବର୍ଣ୍ଣମୟ ପ୍ରତିମା ନିର୍ମାଣ କରି ତାହାକୁ ବାବିଲ ପ୍ରଦେଶର ଦୁରା ନାମକ ପଦାରେ ସ୍ଥାପନ କରି ତାହାକୁ ପ୍ରତିଷ୍ଠା କଲେ ଓ ସେହି ପ୍ରତିମା ସମ୍ମୁଖରେ ରାଜ୍ୟର ଆବାଳ ବୃଦ୍ଧବନିତାଙ୍କୁ ଉବୁଡ଼ ହୋଇ ପ୍ରଣାମ କରିବା ନିମନ୍ତେ ଆଦେଶ ଦେଲେ। ଆଉ ଏଥିନିମନ୍ତେ ବାଦ୍ୟଯନ୍ତ୍ରର ଏକ ମହାନ ସମାରୋହର ଆୟୋଜନ କରାଯାଇଥିଲା ଓ ଏହି ବାଦ୍ୟଯନ୍ତ୍ର ବାଜିବା ସମୟରେ ସମସ୍ତ ଲୋକଙ୍କୁ ସେହି ପ୍ରତିମା ସମ୍ମୁଖରେ ଉବୁଡ଼ ହୋଇ ପ୍ରଣାମ କରିବାକୁ ଥିଲା। ଆଉ ଯିଏ ସେହି ଆଦେଶକୁ ଅମାନ୍ୟ କରେ ତାହା ପ୍ରତି ଭୟଙ୍କର ଦଣ୍ଡ ମଧ୍ୟ ନିରୂପିତ ହୋଇଥିଲା। କିନ୍ତୁ ଏହାର ପ୍ରତିବାଦ ସ୍ୱରୂପେ 3 ଏବ୍ରିୟ ଯୁବକ, ଯେଉଁମାନେ କି ଦାନିଏଲଙ୍କର ବନ୍ଧୁ ଥିଲେ, ସେମାନେ ସେହି ପ୍ରତିମା ନିକଟରେ ନତମସ୍ତକ ହୋଇ ସେହି ପ୍ରତିମାକୁ ପ୍ରଣାମ କରିନଥିଲେ। ତେଣୁକରି ରାଜା ସେମାନଙ୍କୁ ତାହାଙ୍କ ନିକଟକୁ ଡକାଇ ସେମାନଙ୍କୁ ସେହି ପ୍ରତିମା ନିକଟରେ ଉବୁଡ଼ ହୋଇ ପ୍ରଣାମ କରିବା ନିମନ୍ତେ କହିଲେ ଓ ତହିଁର ବ୍ୟତିକ୍ରମ ହେଲେ ପ୍ରଜ୍ୱଳିତ ଅଗ୍ନିକୁଣ୍ଡରେ ସେମାନଙ୍କୁ ନିକ୍ଷେପ କରିବା ନିମନ୍ତେ ଭୟ ଦେଖାଇଲେ। ମାତ୍ର ସେହି 3 ଯୁବକ ରାଜାଜ୍ଞାଙ୍କୁ ଭୟ ନ କରି ଈଶ୍ୱରଙ୍କଠାରେ ନିର୍ଭର ରଖିଲେ ଓ ଈଶ୍ୱରଙ୍କ ଇଚ୍ଛାକୁ ମାନିନେଲେ। ଆଜି କିନ୍ତୁ ଆମେ ସେମାନଙ୍କର ଉଦ୍ଧାରର ବିଷୟକୁ ଲକ୍ଷ୍ୟ କରିବାକୁ ପାରିବା। ଈଶ୍ୱର ସେମାନଙ୍କୁ ସେହି ପ୍ରଜ୍ୱଳିତ ଅଗ୍ନିକୁଣ୍ଡ ମଧ୍ୟରୁ ଉଦ୍ଧାର କଲେ। ଦେଖନ୍ତୁ 3:19-20 ପଦରେ ଏହିପରି ଲେଖା ଅଛି, ଏଥିରେ ନବୁଖଦ୍ନେଶ୍ଚର କୋପରେ ପରିପୂର୍ଣ୍ଣ ହେଲା ଓ ସଦ୍ରକ, ମୈଶକ ଓ ଅବେଦନଗର ପ୍ରତିକୂଳରେ ତାହାର ମୁଖ ବିକଟାକାର ହେଲା। ଏଥିପାଇଁ ଅଗ୍ନିକୁଣ୍ଡକୁ ସାଧାରଣ ପରିମାଣ ଅପେକ୍ଷା 7 ଉତ୍ତପ୍ତ କରିବା ପାଇଁ ସେ ଆଜ୍ଞା ଦେଲା। ପୁଣି ସେ ଆପଣା ସୈନ୍ୟ ମଧ୍ୟରୁ କେତେକ ବଳବାନ ଲୋକଙ୍କୁ ସଦ୍ରକ, ମୈଶକ ଓ ଅବେଦନଗକୁ ବାନ୍ଧି ପ୍ରଜ୍ୱଳିତ ଅଗ୍ନିକୁଣ୍ଡରେ ପକାଇବା ପାଇଁ ଆଜ୍ଞା ଦେଲା। ଦେଖନ୍ତୁ ଏଥିରେ ଲେଖା ଅଛି, ଏଥିରେ ନବୁଖଦ୍ନେଶ୍ଚର କୋପରେ ପରିପୂର୍ଣ୍ଣ ହେଲା। ନବୁଖଦ୍ନେଶ୍ଚର ଅତି କ୍ରୋଧୀ ଥିଲେ ଓ ସେ କ୍ରୋଧରେ ପରିପୂର୍ଣ୍ଣ ହୋଇ ଏହି 3 ଏବ୍ରିୟ ଯୁବକଙ୍କୁ ପ୍ରଜ୍ୱଳିତ ଅଗ୍ନିକୁଣ୍ଡରେ ନିକ୍ଷେପ କଲେ ଓ ସେ ଏତେଦୂର କ୍ରୋଧରେ ପରିପୂର୍ଣ୍ଣ ଥିଲେ ଯେ ସେହି ପ୍ରଜ୍ୱଳିତ ଅଗ୍ନିକୁଣ୍ଡର ଉତ୍ତାପକୁ 7 ବଢ଼ାଇଦେଲେ। ଏପରି କରିବା ଆବଶ୍ୟକ ନଥିଲା, ମାତ୍ର ଏହି ବ୍ୟକ୍ତିର ହୃଦୟରେ ଯାହା ଥିଲା ତାହା ଏହି ଘଟଣା ସ୍ପଷ୍ଟ ଭାବେ ପ୍ରକାଶ କରିଦେଲା ଯେ ରାଜା ନବୁଖଦ୍ନେଶ୍ଚର କେତେ କ୍ରୋଧପରାୟଣ ବ୍ୟକ୍ତି। ଦେଖନ୍ତୁ ଏକୋଇଶ ପଦରେ ଲେଖା ଅଛି, ତ ସେହି ପୁରୁଷମାନେ ଆପଣା ଆପଣା ପାଏଜାମା, ଅଙ୍ଗରଖା, ଉତ୍ତରୀୟ ଓ ଅନ୍ୟାନ୍ୟ ବସ୍ତ୍ର ସମେତ ବନ୍ଧାଯାଇ ପ୍ରଜ୍ୱଳିତ ଅଗ୍ନିକୁଣ୍ଡ ମଧ୍ୟରେ ନିକ୍ଷିପ୍ତ ହେଲେ। ଅନ୍ୟ ଅର୍ଥରେ କହିବାକୁ ଗଲେ ସେମାନେ ସମ୍ପୂର୍ଣ୍ଣ ବସ୍ତ୍ର ସମେତ ସେହି ପ୍ରଜ୍ୱଳିତ ଅଗ୍ନିକୁଣ୍ଡରେ ନିକ୍ଷିପ୍ତ ହେଲେ, ଯେପରି ସେମାନେ ଅଧିକ କଷ୍ଟ ପାଇ ଓ ଛଟପଟ ହୋଇ ମୃତ୍ୟୁବରଣ କରନ୍ତି। ବାଇଶ ଓ ତେଇଶ ପଦରେ ଲେଖା ଅଛି, ରାଜାର ଆଜ୍ଞା ଅତି ବ୍ୟଗ୍ର ଓ ଅଗ୍ନିକୁଣ୍ଡ ଅତିଶୟ ଉତ୍ତପ୍ତ ଥିଲା। ଏଥିପାଇଁ ଯେଉଁ ଲୋକମାନେ ସଦ୍ରକ, ମୈଶକ ଓ ଅବେଦନଗକୁ ଟେକି ଧରିଥିଲେ ସେମାନେ ଅଗ୍ନି ଶିଖାରେ ହତ ହେଲେ। ପୁଣି ସଦ୍ରକ, ମୈଶକ ଓ ଅବେଦନଗ ଏହି ତିନିଜଣ ବନ୍ଧା ହୋଇ ପ୍ରଜ୍ୱଳିତ ଅଗ୍ନିକୁଣ୍ଡ ମଧ୍ୟରେ ପଡ଼ିଲେ। ଦେଖନ୍ତୁ ଯେଉଁମାନେ ସେମାନଙ୍କୁ ସେହି ଅଗ୍ନିକୁଣ୍ଡରେ ନିକ୍ଷେପ କଲେ ସେମାନେ ସେହି ଅଗ୍ନିକୁଣ୍ଡର ସାତଗୁଣ ଉତ୍ତାପ ହେତୁ ସେହି ଅଗ୍ନିଶିଖାରେ ହତ ହେଲେ। ଏଥିରୁ ଆପଣ ଅନୁମାନ କରିପାରୁଥିବେ ଯେ ସେହି ପ୍ରଜ୍ୱଳିତ ଅଗ୍ନିକୁଣ୍ଡର ଉତ୍ତାପ କେତେ ଭୟଙ୍କର ଥିଲା। ତେବେ ଆପଣ ବର୍ତ୍ତମାନ ଭାବୁଥିବେ ଯେ ଘଟଣାଟି ଏତିକିରେ ଶେଷ ହୋଇଯାଇଥିବ ଓ ସେହି ତିନିଜଣ ଏଭ୍ରିୟ ଯୁବକ ଅଗ୍ନିକୁଣ୍ଡରେ ଧ୍ୱଂସ ପାଇଯାଇଥିବେ, କିନ୍ତୁ ତାହା ନୁହେଁ। ପ୍ରକୃତ ଘଟଣା ଏହିଠାରୁ ହିଁ ଆରମ୍ଭ ହୁଏ। ଚବିଶ ଓ ପଚିଶ ପଦରେ ଲେଖା ଅଛି, ଏଥିରେ ରାଜା ନବୁକଦନେଶ୍ୱର ଚମତ୍କୃତ ହୋଇ ଶୀଘ୍ର ଉଠିଲା। ସେ ଆପଣ ମନ୍ତ୍ରୀମାନଙ୍କୁ କହିଲା, ଆମ୍ଭେମାନେ କି ତିନି ଲୋକଙ୍କୁ ବାନ୍ଧି ଅଗ୍ନି ମଧ୍ୟରେ ପକାଇ ନଥିଲୁ? ସେମାନେ ରାଜାକୁ ଉତ୍ତର କରି କହିଲେ, ସତ୍ୟ ମହାରାଜ। ରାଜା ଉତ୍ତର କରି କହିଲା, ଦେଖ, ମୁଁ ଅଗ୍ନି ମଧ୍ୟରେ ଗମନ କରିବାର ଚାରି ମୁକ୍ତ ଲୋକ ଦେଖୁଅଛି ଓ ସେମାନଙ୍କର କୌଣସି କ୍ଷତି ହୋଇନାହିଁ। ପୁଣି ଚତୁର୍ଥ ଲୋକର ମୂର୍ତ୍ତି ପରମେଶ୍ୱରଙ୍କ ପୁତ୍ରର ସଦୃଶ। ଏହି ଅଗ୍ନିକୁଣ୍ଡ ପ୍ରକୃତରେ ଏକ ଖୋଲା ଅଗ୍ନିକୁଣ୍ଡ ଥିଲା ଓ ନବୁକଦନେଶ୍ୱର ଏହି ଯେଉଁ ଲୋକମାନଙ୍କର ହଠାତ୍ ମରଣକୁ ଅପେକ୍ଷା କରି ରହିଥିଲେ, ଅଗ୍ନିରେ ସେମାନଙ୍କୁ ଅକ୍ଷୁର୍ଣ୍ଣ ତଥା ଜୀବିତ ଅବସ୍ଥାରେ ବିଚରଣ କରିବା ଦେଖି ଅତି ଆଶ୍ଚର୍ଯ୍ୟ ହୋଇଗଲେ। ଆରେ, ଆମେ ତ ଏମାନଙ୍କୁ ବାନ୍ଧି ଅଗ୍ନିକୁଣ୍ଡରେ ପକାଇଥିଲୁ, ଆଉ ଏମାନେ କ'ଣ ମୁକ୍ତ ହୋଇକି ଚାଲୁଛନ୍ତି? ଏମାନଙ୍କର କିଛି କ୍ଷତି ହେଉନାହିଁ। ଆଉ ଏକ ଆଶ୍ଚର୍ଯ୍ୟର ଘଟଣା ହେଉଛି ଯେ ସେହି ତିନି ଜଣଙ୍କ ମଧ୍ୟରେ ଆଉ ଜଣେ ବ୍ୟକ୍ତି ଅଛନ୍ତି ଯାହାଙ୍କର ମୂର୍ତ୍ତି ପରମେଶ୍ୱରଙ୍କ ପୁତ୍ରର ସଦୃଶ। ମାତ୍ର ଏଠାରେ ପ୍ରଶ୍ନ ଆସେ ଯେ ରାଜା ନବୁକଦନେଶ୍ୱର କ'ଣ ପରମେଶ୍ୱରଙ୍କ ପୁତ୍ରଙ୍କୁ ଦେଖିଥିଲେ? ପ୍ରକୃତରେ ଏହି ସମୟରେ ରାଜା ନବୁକଦନେଶ୍ୱରଙ୍କର ସତ୍ୟ ଓ ଜୀବନ୍ତ ଈଶ୍ୱରଙ୍କ ବିଷୟରେ କିଛି ଜ୍ଞାନ ନଥିଲା, ଯଦିଓ ଦାନିଏଲ ତାହାଙ୍କୁ ଈଶ୍ୱରଙ୍କ ବିଷୟରେ କହିଥିଲେ। ତେବେ ରାଜା ନବୁକଦନେଶ୍ୱରଙ୍କର ଆତ୍ମିକ ଭାବଧାରା ନଥିଲେ ମଧ୍ୟ ସେ କେବଳ ତାହାଙ୍କର ଅସାଧାରଣ ଉପସ୍ଥିତିକୁ ଉପଲବ୍ଧି କରିପାରିଥିଲେ। କିନ୍ତୁ ସେ ଯାହା ହେଉନା କାହିଁକି, ମୁଁ ବିଶ୍ୱାସ କରେ ଯେ ସେହି ଚତୁର୍ଥ ଲୋକ ଈଶ୍ୱରଙ୍କ ପୁତ୍ର ଥିଲେ। ଏହା ଖ୍ରୀଷ୍ଟଙ୍କର ପୂର୍ବ ପ୍ରତିମୂର୍ତ୍ତି, ବା ଆମେ କହିପାରିବା ଏ ଥିଲେ ପୂର୍ବ ପ୍ରତିମୂର୍ତ୍ତି ଖ୍ରୀଷ୍ଟ। ତେବେ ସେହି ଅଗ୍ନିକୁଣ୍ଡ ମଧ୍ୟରୁ ଏହି ସମସ୍ତ ଏବ୍ରିୟ ଯୁବକମାନଙ୍କର ଉଦ୍ଧାର ଏକ ଆଶ୍ଚର୍ଯ୍ୟର ବିଷୟ ଥିଲା। ଈଶ୍ୱରଙ୍କର ଏହା ଏକ ମହାନ ଆଶ୍ଚର୍ଯ୍ୟ କର୍ମ ଥିଲା। ଆପଣ ଏହାକୁ ବିଶ୍ୱାସ କରିପାରନ୍ତି ବା ନ କରିପାରନ୍ତି, ମାତ୍ର ଏହା ଏକ ସତ୍ୟ ଘଟଣା ଥିଲା। ଏହା କୌଣସି କାଳ୍ପନିକ ବିଷୟ ନଥିଲା। ଏଠାରେ ଏହି ପର୍ବରେ ଯେଉଁ ଘଟଣାଗୁଡ଼ିକ ବର୍ଣ୍ଣିତ ହୋଇଅଛି ଏହା ଏକ ଐତିହାସିକ ଘଟଣା। ମାତ୍ର ଆମମାନେ ମଧ୍ୟ ଜାଣି ରଖିବା ଉଚିତ ଯେ ଏହା ସେହି ଆଗାମୀ ମହାକ୍ଲେଶର ସମୟର ଏକ ଅସ୍ପଷ୍ଟ ଆଭାସ, ଏକ ଭାବବାଣୀୟ ଛବି। ସେହି ଅଗ୍ନିକୁଣ୍ଡ କ୍ଲେଶକୁ ଉପସ୍ଥାପିତ କରେ ଯାହାକି ସେହି ମହାକ୍ଲେଶର ସମୟରେ ଘଟିବ। ଆଉ ଏହି ବ୍ୟକ୍ତି ନବୁକଦନେଶ୍ୱର ସମୁଦ୍ରରୁ ଉଠିଆସିବା ପଶୁକୁ ଉପସ୍ଥାପିତ କରେ, ଯିଏକି ଭଣ୍ଡଖ୍ରୀଷ୍ଟ ବା ପୃଥିବୀର ଶେଷ ମହାନ ଶାସକ। ଏହି ସୁବର୍ଣ୍ଣମୟ ପ୍ରତିମା ସେହି ଉତ୍ସନକାରୀ ଘୃଣ୍ୟ ବସ୍ତୁକୁ ଉପସ୍ଥାପିତ କରେ ଯେଉଁ ବିଷୟ ନେଇ ପ୍ରଭୁ ଯୀଶୁ କହିଥିଲେ, ଏହି ତିନିଜଣ ଏବ୍ରିୟ ଯୁବକ ସେହି ଅବଶିଷ୍ଟାଂଶଙ୍କୁ ଉପସ୍ଥାପିତ କରନ୍ତି ଯେଉଁମାନେ ସେହି ମହାକ୍ଲେଶର ସମୟରେ ସୁରକ୍ଷିତ ହେବେ। ଆଉ ଏକ କୌତୁହଳର ବିଷୟ ଲକ୍ଷ୍ୟ କରିବେ ଯେ ଦାନିଏଲ ଏହି ପର୍ବ ମଧ୍ୟରେ ପ୍ରକାଶ କରାଯାଇ ନାହାନ୍ତି, ଆଉ ସେଠାରେ ନଥିଲେ। ପ୍ରକୃତରେ ସେ କେବଳ ଜଣେ ବିଚାରପତି ଭାବରେ କାର୍ଯ୍ୟ କରୁନଥିଲେ, ମାତ୍ର ସେ ରାଜ୍ୟର ପ୍ରଧାନମନ୍ତ୍ରୀ ମଧ୍ୟ ଥିଲେ। ତେଣୁକରି ସେ ସମ୍ଭବତଃ ରାଜକାର୍ଯ୍ୟରେ ରାଜ୍ୟ ବାହାରକୁ ଯାଇଥିଲେ। ଆଉ ଏହି କାରଣରୁ ସେ ସମ୍ଭବତଃ ସେଠାରେ ନଥିଲେ। ତେଣୁକରି ସେ ଉଦ୍ଧାରପ୍ରାପ୍ତ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କୁ ଉପସ୍ଥାପିତ କରନ୍ତି, ଯେଉଁମାନେ ସେହି ମହାକ୍ଲେଶର ସମୟ ପୂର୍ବରୁ ଉର୍ଦ୍ଧ୍ୱକୁ ଉଠାଇ ନିଆଯିବେ। ଆଉ ବାସ୍ତବରେ ଏଠାରେ ସେହି ଆଗାମୀ ମହାକ୍ଲେଶର ସମୟର ଏକ ଚମତ୍କାର ଛବି ଆମେ ଲକ୍ଷ୍ୟ କରିବାକୁ ପାରୁ। ସେହି ପ୍ରଜ୍ୱଳିତ ଅଗ୍ନିକୁଣ୍ଡରେ ଯେଉଁ ଚତୁର୍ଥ ବ୍ୟକ୍ତି ଜଣକ ଉପସ୍ଥିତ ଥିଲେ, ସେ ହେଉଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ, ଯିଏକି ସେମାନଙ୍କ ସହିତରେ ଥିଲେ। ସେ ମଧ୍ୟ ସେମାନଙ୍କ ସହିତ ସେହି ମହାକ୍ଲେଶର ସମୟରେ ରହିବେ, ଯେଉଁମାନେ କି ତାହାଙ୍କର ହୋଇ ସେହି ସମୟର ପରୀକ୍ଷା ମଧ୍ୟ ଦେଇ ଗତି କରିବେ। ପ୍ରିୟ ବନ୍ଧୁ, ସେ ଆଜି ଆପଣଙ୍କ ସହିତ ଓ ମୋ ସହିତ ମଧ୍ୟ ଅଛନ୍ତି, ଯେତେବେଳେ କି ଆମେ ଆମର ପରୀକ୍ଷାମୟ ସମୟ ମଧ୍ୟ ଦେଇ ଗତି କରୁ। ପ୍ରଭୁ ଯୀଶୁ କହନ୍ତି, ତୁମେମାନେ ଯେପରି ମୋଠାରେ ଶାନ୍ତି ପ୍ରାପ୍ତ ହୁଅ, ଏଥିନିମନ୍ତେ ମୁଁ ତୁମମାନଙ୍କୁ ଏହିସବୁ ବିଷୟ କହିଅଛି। ଜଗତରେ ତୁମମାନଙ୍କ ନିମନ୍ତେ କ୍ଲେଶ ଅଛି, କିନ୍ତୁ ସାହସ ଧର, ମୁଁ ଜଗତକୁ ଜୟ କରିଅଛି। ସେ ମଧ୍ୟ ଆହୁରି କହନ୍ତି, ଆଉ ଦେଖ, ଯୁଗାନ୍ତ ପର୍ଯ୍ୟନ୍ତ ସଦାସର୍ବଦା ମୁଁ ତୁମ୍ଭମାନଙ୍କ ସଙ୍ଗେ ସଙ୍ଗେ ଅଛି, ଯାହାକି ମାଥିଉ 28:20 ଲେଖା ଅଛି। ସେ ତାହାଙ୍କର ନିଜ ଲୋକମାନଙ୍କୁ କେବେ ହେଲେ ପରିତ୍ୟାଗ କରିବେ ନାହିଁ ବୋଲି ପ୍ରତିଜ୍ଞା କରିଅଛନ୍ତି। ଏହାପରେ 26:27 ଲେଖା ଅଛି, ସେତେବେଳେ ନବୁଖଦ୍ନେଶ୍ୱର ପ୍ରଜ୍ୱଳିତ ଅଗ୍ନିକୁଣ୍ଡର ମୁଖ ନିକଟକୁ ଯାଇ କହିଲା, ହେ ସର୍ବୋପରିସ୍ଥ ପରମେଶ୍ୱରଙ୍କର ଦାସ ସଦ୍ରକ ମୈଶକ ଓ ଅବେଦନଗୋ, ତୁମେମାନେ ବାହାର ହୋଇ ଏଠାକୁ ଆସ। ତାହେଲେ ସଦ୍ରକ ମୈଶକ ଓ ଅବେଦନଗୋ ଅଗ୍ନି ମଧ୍ୟରୁ ବାହାର ହୋଇ ଆସିଲେ। ପୁଣି କ୍ଷିତିପାଳ ରାଜପ୍ରତିନିଧି ଓ ଦେଶାଧ୍ୟକ୍ଷ ଓ ରାଜମନ୍ତ୍ରୀମାନେ ଏକତ୍ର ହୋଇ ସେହି ତିନି ଜଣଙ୍କୁ ଅନାଇ ଦେଖିଲେ ଯେ ଅଗ୍ନି ସେମାନଙ୍କର ଶରୀର ଉପରେ କିଛି ହିଁ ଶକ୍ତି ପ୍ରକାଶ କରିନାହିଁ, କିମ୍ବା ସେମାନଙ୍କ ମସ୍ତକର କେଶ ହିଁ କିଛି ଦଗ୍ଧ ହୋଇନାହିଁ, କିମ୍ବା ସେମାନଙ୍କର ପାୟଜାମା ବିକୃତ ହୋଇନାହିଁ, କିମ୍ବା ସେମାନଙ୍କ ଶରୀରରେ ଅଗ୍ନିର ଗନ୍ଧ ନାହିଁ। ରାଜା ନବୁଖଦ୍ନେଶ୍ୱର ଜାଣିବାକୁ ପାରିଲେ ଯେ ସେହି ତିନି ଜଣ ଏବ୍ରିୟ ଯୁବକ ନିଶ୍ଚିତ ଭାବେ ସର୍ବୋପରିସ୍ଥ ପରମେଶ୍ୱରଙ୍କ ଦାସମାନେ। ମୁଁ ଭାବୁଛି ଯେ ସେ ଈଶ୍ୱରଙ୍କ ଜ୍ଞାନର ନିକଟବର୍ତ୍ତୀ ହେଉଛନ୍ତି। ଏହି ଲୋକମାନେ ଯଦିଓ ସେହି ସାତଗୁଣ ଉତ୍ତପ୍ତ ପ୍ରଜ୍ୱଳିତ ଅଗ୍ନିକୁଣ୍ଡ ମଧ୍ୟରେ ନିକ୍ଷିପ୍ତ ହୋଇଥିଲେ, ମାତ୍ର ସେମାନଙ୍କର ଶରୀରରେ ସେହି ଅଗ୍ନିର ଗନ୍ଧ ନଥିଲା କି ସେମାନଙ୍କର ପରିଧେୟ ବସ୍ତ୍ରରେ ଅଗ୍ନିର ଦାଗ ମଧ୍ୟ ନଥିଲା। ବାସ୍ତବରେ ଏହା ଏକ ସ୍ପଷ୍ଟ ଆଶ୍ଚର୍ଯ୍ୟକର୍ମ। ଏହି ବିଷୟ ନେଇ ଚିନ୍ତା କଲେ ଅତି ଆଶ୍ଚର୍ଯ୍ୟ ଲାଗେ, ଓ ସେଦିନ ରାଜା ନବୁଖଦ୍ନେଶ୍ୱର ମଧ୍ୟ ଏହି ଦୃଶ୍ୟ ଦେଖି ଅତି ଆଶ୍ଚର୍ଯ୍ୟ ହୋଇଯାଇଥିବେ ଓ ଜୀବନ୍ତ ଈଶ୍ୱରଙ୍କର ବାସ୍ତବ ଶକ୍ତିର କାର୍ଯ୍ୟକୁ ଦେଖିଥିବେ। ଆଉ ସେଥିରୁ ସେ ଜାଣିବାକୁ ପାରିଲେ ଯେ ଏବ୍ରିୟମାନଙ୍କ ଈଶ୍ୱର ପ୍ରକୃତରେ ଜୀବନ୍ତ ଈଶ୍ୱର ଓ ସେମାନେ ତାହାଙ୍କର ଦାସ। ଏହା କେବଳ ନବୁଖଦ୍ନେଶ୍ୱରଙ୍କ ପ୍ରତି ନୁହେଁ, ମାତ୍ର ସମଗ୍ର ଜଗତ ପ୍ରତି ଏକ ସାକ୍ଷ୍ୟ ସ୍ୱରୂପ। ପ୍ରିୟ ବନ୍ଧୁ, ଯେଉଁମାନେ ଈଶ୍ୱରଙ୍କର ସପକ୍ଷରେ ଛିଡ଼ା ହୁଅନ୍ତି, ଈଶ୍ୱର ମଧ୍ୟ ସେମାନଙ୍କ ସପକ୍ଷରେ ଛିଡ଼ା ହୁଅନ୍ତି। ସେ ସେମାନଙ୍କୁ ସମସ୍ତ ଅମଙ୍ଗଳ ତଥା ବିପଦରୁ ଉଦ୍ଧାର କରନ୍ତି। ସେଦିନ ଯେପରି ସେ ରାଜା ନବୁଖଦ୍ନେଶ୍ୱରଙ୍କ ହସ୍ତରୁ ସେହି ତିନି ଜଣ ଏବ୍ରିୟ ଯୁବକଙ୍କୁ ଉଦ୍ଧାର କଲେ, ସେହିପରି ସେ ଆଜି ମଧ୍ୟ ଆମମାନଙ୍କୁ ଶୈତାନ ହସ୍ତରୁ ଉଦ୍ଧାର କରିବେ। ମାତ୍ର ଆମ୍ଭମାନଙ୍କୁ ତାହାଙ୍କଠାରେ ବିଶ୍ୱାସରେ ସ୍ଥିର ରହିବାକୁ ହେବ ଓ ସମ୍ପୂର୍ଣ୍ଣ ନିର୍ଭର କରିବାକୁ ହେବ। ଆପଣ ଜାଣିଛନ୍ତି, ଶୟତାନର ପ୍ରଧାନ ଚାବିକାଠି ହେଉଛି ଆମ୍ଭମାନଙ୍କୁ ବିଶ୍ୱାସରେ ଦୁର୍ବଳ କରିଦେବା। ତେଣୁକରି ସେ ଆମମାନଙ୍କ ମଧ୍ୟରେ ନାନା ପ୍ରକାର ଅବିଶ୍ୱାସ ଓ ସନ୍ଦେହ ଜାତ କରାଏ, ଯେପରି ଆମମାନେ ବିଶ୍ୱାସରେ ଦୁର୍ବଳ ହୋଇପଡ଼ୁ ଓ ଶେଷରେ ତାହା ନିକଟରେ ନତମସ୍ତକ ହୋଇ ତାହାର ପୂଜା ଉପାସନା କରୁ। ଶୈତାନ ଯଦି ପ୍ରଭୁ ଯୀଶୁଙ୍କୁ ପରୀକ୍ଷା କରିପାରିଲା, ତାହେଲେ ଆମମାନେ କିଏ? ମାତ୍ର ଈଶ୍ୱରଙ୍କ ବାକ୍ୟ କହେ, ଆମେମାନେ ଶୈତାନର ପ୍ରତିରୋଧ କରିବାକୁ ହେବ ଓ ଶୈତାନ ବିରୁଦ୍ଧରେ ଯୁଦ୍ଧ କରିବାକୁ ହେବ ଓ ତାହାକୁ ପରାଜିତ କରିବାକୁ ହେବ। ହଁ, ଆପଣ ସୁବର୍ଣ୍ଣମୟ ପ୍ରତିମା ନିକଟରେ ନତମସ୍ତକ ନ ହୋଇପାରନ୍ତି, ମାତ୍ର ସୁବର୍ଣ୍ଣ ନିକଟରେ ନତମସ୍ତକ ହୋଇପାରନ୍ତି। ଜଗତର ଚାକଚକ୍ୟ ଓ ବାହ୍ୟ ଆକର୍ଷଣୀ ନିକଟରେ ନତମସ୍ତକ ହୋଇପାରନ୍ତି, ଜଗତର ଧନ ନିକଟରେ ନତମସ୍ତକ ହୋଇପାରନ୍ତି, ଜଗତର ମାନ ସମ୍ମାନ ଓ ପଦମର୍ଯ୍ୟାଦା ନିକଟରେ ନତମସ୍ତକ ହୋଇପାରନ୍ତି, ଜଗତକୁ ଭଲ ପାଇପାରନ୍ତି ଓ ସମଗ୍ର ଜଗତକୁ ଲାଭ କରିବା ନିମନ୍ତେ ତାହା ନିକଟରେ ନିଜକୁ ନୁଆଁଇ ଦେଇପାରନ୍ତି ଓ ପ୍ରଭୁଙ୍କୁ ଅସ୍ୱୀକାର କରିଦେଇପାରନ୍ତି। ଏହିସବୁ ହେଉଛି ଶୟତାନର ଚାଲ। ସେ ଏହିପରି ଭାବେ ଈଶ୍ୱରଙ୍କୁ ଲୋକମାନଙ୍କୁ ଭୁଲାଇବା ପାଇଁ ଚେଷ୍ଟା କରେ, ଏପରିକି ବିଭିନ୍ନ ପ୍ରକାର ଉପାୟରେ ମନୁଷ୍ୟକୁ ଭୟଭୀତ କରିପକାଏ ଓ ମନୁଷ୍ୟ ଶେଷରେ ତାହାର ଶିକାର ହୁଏ। ତେଣୁକରି ଆମମାନଙ୍କୁ ସବୁ ଅବସ୍ଥାରେ ବା ପରିସ୍ଥିତିରେ, ଅର୍ଥାତ୍ ଅନୁକୂଳ ପରିସ୍ଥିତିରେ ହେଉ ବା ପ୍ରତିକୂଳ ପରିସ୍ଥିତିରେ ହେଉ, ଆମମାନଙ୍କୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସରେ ସ୍ଥିର ରହିବାକୁ ହେବ। ତାହେଲେ ଆମେ ଆମ ଜୀବନରେ ଈଶ୍ୱରଙ୍କର ଅଲୌକିକ ଶକ୍ତିର କାର୍ଯ୍ୟକୁ ଦେଖିପାରିବା। କେବଳ ସେତିକି ନୁହେଁ, ଆମମାନଙ୍କର ଜୀବନ ମଧ୍ୟ ଅନ୍ୟମାନଙ୍କ ନିକଟରେ ସାକ୍ଷ୍ୟ ସ୍ୱରୂପ ହୋଇପାରିବ ଓ ଅନେକଙ୍କୁ ଜୀବନ୍ତ ଈଶ୍ୱରଙ୍କ ନିକଟକୁ ଟାଣି ଆଣିପାରିବ। ସେଦିନ ଏହି ତିନିଜଣ ଯୁବକଙ୍କର ସାକ୍ଷ୍ୟମର ଜୀବନ ରାଜା ନବୁକଦନେଶ୍ୱରଙ୍କ ଜୀବନକୁ ପ୍ରଭାବିତ କରିଥିଲା। କେବଳ ତାହାଙ୍କ ଜୀବନକୁ ନୁହେଁ, ଅନେକଙ୍କର ଜୀବନକୁ। ଦେଖନ୍ତୁ ସେ ବର୍ତ୍ତମାନ କି ପ୍ରକାର ପଦକ୍ଷେପ ନେବାକୁ ଯାଉଅଛନ୍ତି। 28-30 ପଦ ମଧ୍ୟରେ ଲେଖା ଅଛି, ନବୁକଦନେଶ୍ୱର କହିଲା, ସଦ୍ରକ ମୈଶକ ଓ ଅବେଦନଗର ପରମେଶ୍ୱର ଧନ୍ୟ, ଯେହେତୁ ସେ ଆପଣା ଦୂତ ପଠାଇଲେ ଓ ତାହାଙ୍କର ଯେଉଁ ଦାସମାନେ ତାହାଙ୍କଠାରେ ବିଶ୍ୱାସ କଲେ ଓ ଆପଣାମାନଙ୍କର ପରମେଶ୍ୱର ଭିନ୍ନ ଯେପରି ଅନ୍ୟ କୌଣସି ଦେବତାକୁ ସେବା କିମ୍ବା ପ୍ରଣାମ ନ କରିବେ, ଏଥିପାଇଁ ରାଜବାକ୍ୟ ଅନ୍ୟଥା କରି ଆପଣା ଆପଣା ଶରୀର ସମର୍ପଣ କଲେ, ସେ ସେମାନଙ୍କୁ ଉଦ୍ଧାର କଲେ। ଏଥିପାଇଁ ମୁଁ ଏହି ଆଜ୍ଞା କରୁଅଛି ଯେ ଯେଉଁ ପ୍ରତ୍ୟେକ ଗୋଷ୍ଠୀ, ଦେଶୀୟ ଓ ଭାଷାବାଦୀ ଲୋକ ସଦ୍ରକ ମୈଶକ ଓ ଅବେଦନଗର ପରମେଶ୍ୱରଙ୍କ ପ୍ରତିକୂଳରେ କୌଣସି ଭ୍ରାନ୍ତିର କଥା କହିବେ, ସେମାନେ ଖଣ୍ଡ ଖଣ୍ଡ ହୋଇ କଟାଯିବେ ଓ ସେମାନଙ୍କର ଗୃହ ଖତରାସି ହେବ, କାରଣ ଏ ପ୍ରକାର ଉଦ୍ଧାର କରିବାକୁ ସମର୍ଥ ଆଉ କୌଣସି ଦେବତା ନାହିଁ। ଏଥିରେ ରାଜା ସଦ୍ରକ ମୈଶକ ଓ ଅବେଦନଗର ବାବିଲ ପ୍ରଦେଶରେ ପଦ ବୃଦ୍ଧି କଲା। ଦେଖନ୍ତୁ କି ଚମତ୍କାର ସାକ୍ଷ୍ୟ! ଏହି ସ୍ୱୀକାରୋକ୍ତିରେ ରାଜା ନବୁକଦନେଶ୍ୱରଙ୍କର କୌଣସି ବ୍ୟକ୍ତିଗତ ବିଷୟ ନାହିଁ, ତଥାପି ସେ ଜୀବନ୍ତ ଈଶ୍ୱରଙ୍କର ଅସୀମ କ୍ଷମତାକୁ ଜାଣିପାରନ୍ତି ଓ ସେହି ତିନିଜଣ ବ୍ୟକ୍ତିଙ୍କୁ ଉଦ୍ଧାର କରିବାରେ ତାହାଙ୍କର ଶକ୍ତିର କାର୍ଯ୍ୟକୁ ଦେଖିପାରନ୍ତି। ଆଉ ସେ ସ୍ୱୀକାର କରନ୍ତି ଯେ ସେମାନଙ୍କର ଈଶ୍ୱର ତାହାଙ୍କର ପ୍ରତିମାଠାରୁ ମହାନ। ଏହା ହିଁ ହେଉଛି ନବୁକଦନେଶ୍ୱରଙ୍କର ହୃଦ୍ବୋଧ। ତେବେ ପରବର୍ତ୍ତୀ ଅଧ୍ୟାୟରେ ଆମମାନେ ତାଙ୍କର ମନ ପରିବର୍ତ୍ତନର ବ୍ୟକ୍ତିଗତ ସାକ୍ଷ୍ୟକୁ ଅଧ୍ୟୟନ କରିବା। ମୁଁ ବିଶ୍ୱାସ କରେ ସେ ସତ୍ୟ ତଥା ଜୀବନ୍ତ ଈଶ୍ୱରଙ୍କର ପରିଚୟ ପାଇପାରିଲେ ଓ ତାହାଙ୍କ ଜ୍ଞାନର ନିକଟବର୍ତ୍ତୀ ହେଲେ। ସେହି ଦେବପୂଜା ଓ ପ୍ରତିମା ପୂଜା ମଧ୍ୟରୁ ବାହାରି ଆସିବା ନିମନ୍ତେ ତାହାଙ୍କୁ ଅନେକ ସମୟ ଲାଗିଥିଲା। ବର୍ତ୍ତମାନ ଏହି ତିନିଜଣ ଏବ୍ରିୟ ଯୁବକ ପୁନର୍ବାର ରାଜାଙ୍କର ପ୍ରିୟପାତ୍ର ହୋଇଅଛନ୍ତି। ସେମାନଙ୍କ ପ୍ରତି ଦୁଇଥର ମୃତ୍ୟୁଦଣ୍ଡ ବର୍ତ୍ତିଥିଲା ଓ ଦୁଇଥର ଯାକ ସେମାନେ ଆଶ୍ଚର୍ଯ୍ୟ ଭାବେ ଉଦ୍ଧାରପ୍ରାପ୍ତ ହୋଇଥିଲେ ଓ ଦୁଇଥର ସେମାନଙ୍କର ପଦୋନ୍ନତି ଘଟିଥିଲା। ସେହି ପ୍ରକାରେ ପ୍ରଭୁ ଯୀଶୁ ଆଜି ଏହି ଜଗତରେ ତାହାଙ୍କର ନିଜ ଲୋକମାନଙ୍କୁ ରକ୍ଷା କରିବା ନିମନ୍ତେ ସମର୍ଥ। ତାହା ଆମ ପ୍ରତ୍ୟେକଙ୍କ ନିମନ୍ତେ ଏକ ସାନ୍ତ୍ୱନାଦାୟକ ଚିନ୍ତାଧାରା ହେବା ଉଚିତ। ସେ ଯୋହନ 10:27-28 ପଦରେ ଏହିପରି କହନ୍ତି, ମୋ ମେଷ ସବୁ ମୋହର ସ୍ୱର ଶୁଣନ୍ତି, ମୁଁ ସେମାନଙ୍କୁ ଜାଣେ, ଆଉ ସେମାନେ ମୋହର ପଛେ ପଛେ ଚାଲନ୍ତି, ପୁଣି ମୁଁ ସେମାନଙ୍କୁ ଅନନ୍ତ ଜୀବନ ଦିଏ, ଆଉ ସେମାନେ କଦାପି କେବେ ହେଁ ବିନଷ୍ଟ ହେବେ ନାହିଁ, ପୁଣି କେହି ମୋ ହସ୍ତରୁ ସେମାନଙ୍କୁ ହରଣ କରିବ ନାହିଁ। ଏହାପରେ ପୁନର୍ବାର ସେ ଯୋହନ 17:11 ପଦରେ ଏହିପରି କହନ୍ତି, ମୁଁ ଆଉ ଏ ଜଗତରେ ରହୁନାହିଁ, କିନ୍ତୁ ଏମାନେ ଜଗତରେ ରହୁଅଛନ୍ତି, ପୁଣି ମୁଁ ତୁମ୍ଭ ନିକଟକୁ ଯାଉଅଛି। ପବିତ୍ର ପିତ, ତୁମ୍ଭ ନାମରେ ସେମାନଙ୍କୁ ରକ୍ଷା କର, ଯେଉଁ ନାମ ତୁମ୍ଭେ ମୋତେ ଦେଇଅଛ, ଯେପରି ଆମ୍ଭେମାନେ ଯେପ୍ରକାର ଏକ ସେମାନେ ସେ ପ୍ରକାର ଏକ ହୁଅନ୍ତି। ପୁନଶ୍ଚ ଯୋହନ 17:15 ସେହିପରି କହନ୍ତି, ତୁମ୍ଭେ ସେମାନଙ୍କୁ ଜଗତରୁ ଘେନିଯାଉ ବୋଲି ମୁଁ ପ୍ରାର୍ଥନା କରୁନାହିଁ, କିନ୍ତୁ ସେମାନଙ୍କୁ ମନ୍ଦରୁ ରକ୍ଷା କର ବୋଲି ପ୍ରାର୍ଥନା କରୁଅଛି। ଏହାପରେ ଏବ୍ରି 7:25 ଏହିପରି ପ୍ରକାଶ କରେ, ଅତଏବ ତାହାଙ୍କ ଦ୍ୱାରା ଯେଉଁମାନେ ଈଶ୍ୱରଙ୍କ ନିକଟବର୍ତ୍ତୀ ହୁଅନ୍ତି ସେମାନଙ୍କୁ ସେ ସମ୍ପୂର୍ଣ୍ଣ ରୂପେ ପରିତ୍ରାଣ ଦେବାକୁ ସକ୍ଷମ ଅଟନ୍ତି, ଯେଣୁ ସେମାନଙ୍କ ନିମନ୍ତେ ନିବେଦନ କରିବା ପାଇଁ ସେ ନିତ୍ୟ ଜୀବିତ। ଶେଷରେ ପ୍ରେରିତ ପାଉଲ 2 Timothy 1:12 ଏହିପରି ପ୍ରକାଶ କରନ୍ତି, ଏହି କାରଣରୁ ମଧ୍ୟ ମୁଁ ଏହିସବୁ ଦୁଃଖ ଭୋଗ କରୁଅଛି, ତଥାପି ମୁଁ ଲଜ୍ଜିତ ନୁହେଁ, କାରଣ ମୁଁ ଯାହାଙ୍କଠାରେ ବିଶ୍ୱାସ କରିଅଛି ତାହାଙ୍କୁ ଜାଣେ, ପୁଣି ମୁଁ ତାହାଙ୍କ ହସ୍ତରେ ଯାହା ସମର୍ପଣ କରିଅଛି ତାହା ମହାଦିନ ପର୍ଯ୍ୟନ୍ତ ସୁରକ୍ଷା କରିବାକୁ ସେ ଯେ ସମର୍ଥ ଅଟନ୍ତି ଏହା ଦୃଢ଼ ରୂପେ ବିଶ୍ୱାସ କରୁଅଛି। ମୋର ପ୍ରିୟ ବନ୍ଧୁ, ଆପଣ ଓ ମୁଁ ଆମେ ଯେଉଁ ଜଗତ ମଧ୍ୟରେ ବସବାସ କରୁଅଛୁ, ଏହି ଜଗତରେ ଆମେ ସମସ୍ୟାର ସମ୍ମୁଖୀନ ହେବାକୁ ଯାଉଅଛୁ। ଈଶ୍ୱରଙ୍କର କେତେକ ସନ୍ତାନମାନେ ସେହି ପ୍ରଜ୍ୱଳିତ ଅଗ୍ନିକୁଣ୍ଡରେ ନିକ୍ଷିପ୍ତ ହେଉଛନ୍ତି, ଓ ସେମାନଙ୍କୁ ସେହି ସ୍ଥାନରେ ସୁରକ୍ଷା କରିବା ନିମନ୍ତେ ସମର୍ଥ ଅଟନ୍ତି ଓ ସେମାନଙ୍କୁ ସେହି ଅଗ୍ନିକୁଣ୍ଡ ମଧ୍ୟରୁ ବାହାର କରି ଆଣିବା ନିମନ୍ତେ ସମର୍ଥ ଅଟନ୍ତି। କିନ୍ତୁ ଆଜି ଆମମାନଙ୍କର ବିଶ୍ୱାସ କ'ଣ ଖ୍ରୀଷ୍ଟଙ୍କ ଉପରେ ଅଛି? ଆଜି ଆମମାନଙ୍କର ବିଶ୍ୱାସ ଖ୍ରୀଷ୍ଟଙ୍କ ଉପରେ ନାହିଁ। ଆମମାନେ ଯେଉଁପରି ଭାବେ ତାହାଙ୍କ ଉପରେ ନିର୍ଭର କରିବା ଉଚିତ ସେପରି ଭାବେ ନିର୍ଭର କରିପାରୁନାହୁଁ। ଏହି ତିନିଜଣ ଏବ୍ରିୟ ଯୁବକମାନଙ୍କ ପରି ଆଜି ଆମମାନଙ୍କର ବିଶ୍ୱାସ ନାହିଁ। ମାତ୍ର ଈଶ୍ୱର ଚାହାନ୍ତି ଯେପରି ଆମେ ଆମ ଜୀବନର ପ୍ରତି କ୍ଷେତ୍ରରେ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସରେ ସ୍ଥିର ରହୁ ଓ ତାହାଙ୍କ ସହ ସଂଯୁକ୍ତ ଜୀବନଯାପନ କରୁ ଓ ତାହାଙ୍କ ନିମନ୍ତେ ସାକ୍ଷୀ ହେଉ। ହଁ, ଏହି ଜଗତରେ ଆମମାନଙ୍କ ଜୀବନ ନିମନ୍ତେ ଦୁଃଖ ଆସିପାରେ, କ୍ଲେଶ ଆସିପାରେ, ସଙ୍କଟ ଆସିପାରେ, ତାଡ଼ନା ଆସିପାରେ, ଭୟଙ୍କର ବିପଦ ଆସିପାରେ। ମାତ୍ର ଯଦି ଆମମାନଙ୍କର ଜୀବନ ଖ୍ରୀଷ୍ଟଙ୍କ ସହିତ ରହିଛି ତାହେଲେ ଖ୍ରୀଷ୍ଟ ଆମମାନଙ୍କୁ ଜୟଯୁକ୍ତ ପ୍ରଦାନ କରାଇବେ ଆଉ ସେ ଆମମାନଙ୍କୁ ତାହାଙ୍କର ସେ ଅନନ୍ତ ଜୀବନର ପଥରେ କଢ଼ାଇ ନେବେ ଆଉ ଆମମାନଙ୍କ ଜୀବନ ମଧ୍ୟ ଦେଇ ତାହାଙ୍କର ମହତ ଇଚ୍ଛା ଓ ଅଭିମତ ସାଧିତ ହୋଇପାରିବ। ତେଣୁ ପ୍ରିୟ ବନ୍ଧୁ, ପ୍ରଭୁ ଆଜି ଆମମାନଙ୍କୁ ଏହି ସୁଯୋଗ ଦେଉଛନ୍ତି ଏହି ବାକ୍ୟ ମଧ୍ୟ ଦେଇ ଯେପରି ଆମେ ତାହାଙ୍କଠାରେ ବିଶ୍ୱାସରେ ସ୍ଥିର ରହୁ, ତାହାଙ୍କର ଶକ୍ତିକୁ ଜାଣୁ, ତାଙ୍କର ଶକ୍ତିର କାର୍ଯ୍ୟକୁ ଆମମାନଙ୍କ ଜୀବନରେ ଉପଲବ୍ଧି କରିବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କ ନିକଟରେ ସାକ୍ଷମର ଜୀବନଯାପନ କରୁ, ତାହେଲେ ପ୍ରଭୁଙ୍କର ଗୌରବ ଆମମାନଙ୍କର ଜୀବନ ମଧ୍ୟ ଦେଇ ପ୍ରକାଶିତ ହେବ, ପ୍ରଭୁଙ୍କର ମହିମା ଆମମାନଙ୍କ ଜୀବନ ମଧ୍ୟ ଦେଇ ପ୍ରକାଶିତ ହେବ, ପ୍ରଭୁଙ୍କର ଅଭିମତ ଆମମାନଙ୍କ ଜୀବନ ମଧ୍ୟ ଦେଇ ସାଧିତ ହୋଇପାରିବ। ପ୍ରଭୁ ପ୍ରତ୍ୟେକଙ୍କୁ ଏହି ସଂକ୍ଷିପ୍ତ ଆଲୋଚନା ମଧ୍ୟ ଦେଇ ଆଶୀର୍ବାଦ କରନ୍ତୁ।
শ্রোতা বন্ধু, আমার কার্যক্রমটি শুনিবার আপনার অশেষ ধন্যবাদ। প্রকৃত মানসিক শান্তি পাই নিমন্তে এই বেতার কার্যক্রমটি নিয়মিত শুণন্তু ও প্রভু যীশুঙ্ক বিষয়ে অধিক জাণিবার আগ্রহ লে আমসহ পত্র মাধ্যমে যোগাযোগ করন্তু। আমার ঠিকনাটি হেলা পথ প্রদর্শিকা পোস্ট বক্স নম্বর 33 ভুবনেশ্বর 751001। ঠিকনাটি আউথরে শুণন্তু, পথ প্রদর্শিকা পোস্ট বক্স নম্বর 33 ভুবনেশ্বর 751001। আমার ইমেল আড্রেসটি লিখি রাখন্তু odiattv@radio882.com। তেবে আজি পাই বিদায় দিওন্তু, নমস্কার।